ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାରଙ୍କ ଚଳିତ ବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକରେ 9ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ନିଷ୍ପତ୍ତି ଅନୁଯାୟୀ ଚଳିତ ମାସରୁ 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ 3,500 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଆବେଦନ କରିବାକୁ ଥିବା ସୁଭଦ୍ରା ହିତାଧିକାରୀଙ୍କୁ ଏକକାଳୀନ 2ଟି କିସ୍ତି ପ୍ରଦାନ କରାଯିବ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଅନ୍ୟାନ୍ୟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଯୋଗାଣ ନିଗମକୁ ବ୍ୟାଙ୍କ ଋଣ ପାଇଁ ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ 2021-22ରୁ 2025-26 ପର୍ଯ୍ୟନ୍ତ 5 ବର୍ଷ ନିମନ୍ତେ 874.14 କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ରାଜ୍ୟ ସରକାର କିଲୋୱାଟ୍ ପିଛା 25,000 ଟଙ୍କା ହିସାବରେ 2 କିଲୋୱାଟ୍ ପର୍ଯ୍ୟନ୍ତ ଓ ତୃତୀୟ କିଲୋୱାଟ୍ ପାଇଁ ଅତିରିକ୍ତ 10,000 ଟଙ୍କା ରିହାତି ପ୍ରଦାନ କରିବେ। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି,
ସୁଭଦ୍ରା ଯୋଜନାରେ ଅଛି ଯୋ ମାନେ ଆପ୍ଲାଇ କରିବେ ମାର୍ଚ୍ଚ 31, 2025 ପର୍ଯ୍ୟନ୍ତ ସେମାନେ ଏହି ବର୍ଷର ବି ଟଙ୍କା ପାଇପାରିବେ। ଯେଉଁମାନେ ଡିସେବଲ୍ଡ ଭିନ୍ନକ୍ଷମ ଅଛନ୍ତି ଆଉ ତାର ଡିସେବିଲିଟି 80%ରୁ ଅଧିକ ଅଛି କିମ୍ବା ତାଙ୍କ ଏଜ୍ 80ରୁ ଉପରେ ଅଛି ସେମାନଙ୍କ ଯୋ ଭତ୍ତା ଅଛି ଯୋ 1200 ଟଙ୍କା ଥିଲା ସେଟା 3,500 କରାଯାଏ।
ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା 8 ତାରିଖରୁ ଅନୁଷ୍ଠିତ ହେବାକୁ ଥିବା 8ଦଶ ପ୍ରବାସୀ ଭାରତୀୟ ଦିବସକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିମାନ ବନ୍ଦରଠାରୁ କାର୍ଯ୍ୟକ୍ରମସ୍ଥଳର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା, ଟ୍ରାଫିକ୍ ଏବଂ ହୋଟେଲ୍ଗୁଡ଼ିକରେ ସୁବ୍ୟବସ୍ଥା ସହ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ସଜାଗ ରହିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। 2023-24 ଶିକ୍ଷାବର୍ଷରେ ରାଜ୍ୟରେ ଅଧିକ 1,00,000 ଶିକ୍ଷାର୍ଥୀ ବିଦ୍ୟାଳୟକୁ ଆସିଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ୟୁ ଡାଇସ୍ ପ୍ଲସ୍ ରିପୋର୍ଟ ଅନୁଯାୟୀ ରାଜ୍ୟରେ କୌଣସି ଶିକ୍ଷାର୍ଥୀ ନଥିବା ବିଦ୍ୟାଳୟ ସଂଖ୍ୟା 33ରୁ 8କୁ ହ୍ରାସ ପାଇଛି। ସୂଚନା ଅନୁଯାୟୀ ରାଜ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ 52,00,000 ଶିକ୍ଷାର୍ଥୀ ନାମ ଲେଖାଇଥିବାବେଳେ ଘରୋଇ ବିଦ୍ୟାଳୟଗୁଡ଼ିକରେ 14,00,000ରୁ ଅଧିକ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି। ସର୍ବଭାରତୀୟ ଅନ୍ଲାଇନ୍ ପୋର୍ଟାଲରେ ସଂକ୍ରାମକ ରୋଗ ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରି ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଗତବର୍ଷ ଜାନୁଆରୀରୁ ଡିସେମ୍ବର ମାସ ମଧ୍ୟରେ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର 30ଟି ଜିଲ୍ଲା ଓ 5ଟି ମହାନଗର ନିଗମର 10,669 ରିପୋର୍ଟିଂ ୟୁନିଟ୍ରୁ ସଠିକ୍ ସମୟରେ ତଥ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ 77ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ପୌରାଣିକ କଥାବସ୍ତୁ ଅନୁଯାୟୀ ପ୍ରଥମ ଦିନରେ ମହାରାଜା ଉଗ୍ରସେନାଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ମଥୁରା ନଗରୀରେ ରାଜୁତି ଆରମ୍ଭ କରିଛନ୍ତି। ଦେବକୀ ବସୁଦେବ ବିବାହ ଓ ସେମାନଙ୍କୁ କାରାଗାର ପ୍ରେରଣ ଅଭିନୀତ ହୋଇଛି। ଆଜି ସନ୍ଧ୍ୟାରେ ରଙ୍ଗମହଲର ଉଦ୍ଘାଟନ ସହ ଶ୍ରୀକୃଷ୍ଣ ଜନ୍ମ ଓ ବସୁଦେବଙ୍କ ଗୋପପୁର ଯାତ୍ରା ଆଦି ଅଭିନୀତ ହେବ। ଏହି 11ଦିନିଆ ମହୋତ୍ସବ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବରଗଡ଼ ସହରକୁ ସୁସଜ୍ଜିତ କରାଯାଇଛି। ରାଜ୍ୟ ପଣ୍ୟଗାର ନିଗମ ଲାଭାଂଶ ବାବଦକୁ 2019-20 ଓ 2020-21 ଆର୍ଥିକ ବର୍ଷ ନିମନ୍ତେ 4.36 କୋଟି ଟଙ୍କାର ଲାଭାଂଶ ରାଜ୍ୟ ସରକାରକୁ ପ୍ରଦାନ କରିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମନ୍ତଙ୍କ ଉପସ୍ଥିତିରେ ଚେକ୍ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟରେ ଆସନ୍ତା 18 ତାରିଖରେ ପକ୍ଷୀ ଗଣନା କରାଯିବ। ପ୍ରଥମଥର ପାଇଁ ପକ୍ଷୀଙ୍କ ଗୋଡ଼ରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ୍ ଲଗାଯାଇ ପକ୍ଷୀଙ୍କର ସମ୍ପୂର୍ଣ୍ଣ ଗତିବିଧି ଜାଣିବା ଲାଗି ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ବନ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି। ପକ୍ଷୀ ଗଣନା ପ୍ରକ୍ରିୟା 16 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ ଓ ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନଙ୍କୁ ସାମିଲ କରାଯିବ। କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ମିଳିତ ସହଯୋଗରେ ଆସନ୍ତାକାଲି ପଥ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ 8ଦଶ ପ୍ରବାସୀ ଭାରତୀୟ ଦିବସର ପ୍ରଚାର ପ୍ରସାର କରାଯିବ। ଏହି ପଥ ମହୋତ୍ସବ ନ୍ୟାୟ ସଂଗ୍ରହାଳୟଠାରୁ ଆରମ୍ଭ ହୋଇ ବାରବାଟୀ ଦୁର୍ଗ ଫାଟକ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସୁବର୍ଣ୍ଣପୁରର ଭୀମଭୋଇ କଳାମଣ୍ଡପ ପଡ଼ିଆରେ ଚାଲିଥିବା ପଇଁରୀ ତିହାରର ରୌପ୍ୟ ଜୟନ୍ତୀ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଲୋକନୃତ୍ୟ ପରିବେଷିତ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନ ପଇଁରୀ, କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ନାଟକ ଏକାଡେମୀ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ପଇଁରୀ ତିହାର ଉଦ୍ଯାପନୀ ଦିବସରେ ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଳା ଯୋଗଦେଇ 4 ଜଣ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ସେବା ସମବାୟ ସମିତି କୋଳଥି ଗାଁରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଦ୍ୱାରା ଧାନମଣ୍ଡି ଆରମ୍ଭ କରାଯାଇଛି। ଚଳିତ ବର୍ଷ 8,892 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା କେନ୍ଦ୍ର ଅନୁଯାୟୀ ସୋମବାରଠାରୁ ଶୀତ ପ୍ରକୋପ ହ୍ରାସ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।